ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟର ସଂଗ୍ରହାଳୟର 9 ନୂଆ ଗ୍ୟାଲେରୀ ଆର୍ ତାଳପତ୍ର ଚିତ୍ରଥି ପୂର୍ଣ୍ଣାଙ୍ଗ ରାମାୟଣ ପ୍ରଦର୍ଶନୀକେ ଆଜ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦ୍ଘାଟନ କରବେ। ଇଥି ବିକ୍ରମ ବେତାଲ କଥାନୀର ଚରିତ୍ର ଜରିଏ ଓଡ଼ିଶାର ଅସ୍ମିତା ଆର୍ ଇତିହାସକେ ଦର୍ଶକମାନଙ୍କୁ ସୂଚନା ଦିଆଯିବା। ଫି ଗ୍ୟାଲେରୀନ ଡିଜିଟାଲ ପ୍ରଦର୍ଶନୀର ବ୍ୟବସ୍ଥା ସହିତ ତାଳପତ୍ର ଚିତ୍ରଥି ପୂର୍ଣ୍ଣାଙ୍ଗ ରାମାୟଣ ପ୍ରଦର୍ଶନୀର ବ୍ୟବସ୍ଥା ହୋଇଥିବା ବେଳେ ପହିଲା ଥର ଲାଗି ଭୂଇଁ ତଲେ କଳା ସାମଗ୍ରୀ ପ୍ରଦର୍ଶନ କରାଯିବା। କାର୍ଯ୍ୟକ୍ରମଥି ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଭିଲ ଉପସ୍ଥିତ ରହିବେ। ପ୍ରବାସୀ ଭାରତୀୟ ଦିବସଥି ଲାଗବାର୍କେ ଥିବା ଡବଲ ଡେକର ବସ୍କେ ଆଜ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁଭାରମ୍ଭ କରବେ। ଭୁବନେଶ୍ୱର ଗାଡ଼କଣ ନଥିବା ମୋ ବସ୍ ଡିପୋଠାନେ ଉପରବେଲା ମୁଖ୍ୟମନ୍ତ୍ରୀ ଇ ଡବଲ ଡେକର ବସ୍ ହପ୍ ଅନ୍ ହପ୍ ଅଫ୍ ଆର୍ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଇ ବସ୍ ସେବାକେ ବିଲ୍ ଶୁଭାରମ୍ଭ କରବେ। ପ୍ରବାସୀ ଭାରତୀୟ ଦିବସ ମୁଖିଆ କାର୍ଯ୍ୟକ୍ରମ ମୂଲ ହେବାର ଆଗରୁ ଆଜ ରାଜଧାନୀ ଭୁବନେଶ୍ୱରଠାରେ ସଂସ୍କୃତି ବିଭାଗ ତରଫ ରବୀନ୍ଦ୍ର ମଣ୍ଡପଠାରେ ଅନ୍ତର୍ଜାତୀୟ ନୃତ୍ୟ ମହୋତ୍ସବ, ରାଜାରାଣୀ ମନ୍ଦିରଠାରେ ରାଜାରାଣୀ ସଙ୍ଗୀତ ମହୋତ୍ସବ ଆର୍ ମୁକ୍ତେଶ୍ୱର ମନ୍ଦିରଠାରେ ଓଡ଼ିଶୀ ନୃତ୍ୟ ମହୋତ୍ସବ ହେବା। ଉତ୍ସବ 5 ଦିନ ତକ ଚାଲବା। ପୃଥିବୀର ଭିନ୍ ଭିନ୍ ଜାଗାନୁ ଆସୁଥିବା ଭାରତୀୟମାନେ ଓଡ଼ିଶାର କଳା ସଂସ୍କୃତିର ମଜା ନେବେ ଆର୍ ଦେଶ ବିଦେଶେ ଆମର କଳା ସଂସ୍କୃତିର ପ୍ରଚାର ପ୍ରସାର ହେବା ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍। 18 ପ୍ରବାସୀ ଭାରତୀୟ ଦିବସ ଲାଗି ରାଜଧାନୀ ଭୁବନେଶ୍ୱର ଗଜଗଜେଇ ଯାଉଛେ। ଆଇବାକାଲ ମୁଖିଆ କାର୍ଯ୍ୟକ୍ରମ ମୂଲ ହେବାରକେ ଯାଉଥିବା ବେଳେ ଆଜଠାନୁ ଭିନ୍ ଭିନ୍ କାର୍ଯ୍ୟକ୍ରମ ମୂଲ ହେଉଛେ। ସାରା ସହରକେ ରଙ୍ଗବିରଙ୍ଗୀ ଲାଇଟ୍ ଆର୍ କାନ୍ଥ ଚିତ୍ରଥି ସଜାଯାଇଛେ। ଆଜଠାନୁ ଭୁବନେଶ୍ୱର ଏକାମ୍ର କାନନଠାନେ 5 ଦିନିଆ ବାର୍ଷିକ ଫୁଲ୍ ପ୍ରଦର୍ଶନୀ ମୂଲ ହେବା। ପୁରୀ ନଭିଲ୍ ଖାସ୍ ପ୍ରସ୍ତୁତି କରାଯାଇଛେ। ପୁରୀ ସମୁଦ୍ର ଖଣି ଭିଲ୍ ଆଜ ପତାଙ୍ଗୀ ଉତ୍ସବ ଆର୍ ପଲିଶ୍ରୀ ମେଲା ମୂଲ ହେଉଛେ। ପ୍ରବାସୀ ଭାରତୀୟ ଦିବସଥି ଯୋଗ ଦେଉଥିବା ବିଦେଶର ଅତିଥିମାନଙ୍କୁ ଭିନ୍ ଭିନ୍ ପର୍ଯ୍ୟଟନ ଜାଗା ବାବଦେ ଜନାବାର ଲାଗି 3 ଭାଷାଥି ଗାଇଡ୍ମାନେ ତଥ୍ୟ ଦେବେ। ଗଲାକାଲ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଇ ବାବଦେ ସୂଚନା ଦେଇକରି କହିଛନ୍, ପ୍ରବାସୀ ଭାରତୀୟମାନେ 31 ପର୍ଯ୍ୟଟନ ଜାଗା ବୁଲିକରି ଦେଖ୍ବାର ଲାଗି ସବୁ ପ୍ରସ୍ତୁତି ସରିଛେ। ପହିଲା ଥର ଲାଗି ପ୍ରବାସୀ ଭାରତୀୟମାନଙ୍କୁ ଓଡ଼ିଆ ଘରେ ଅତିଥି ଭାବେ ରଖାଯିବାର ବ୍ୟବସ୍ଥା ହୋଇଛି ବୋଲି ଶ୍ରୀମତୀ ପରିଡ଼ା ସୂଚନା ଦେଇଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଲାକାଲ ନୂଆଦିଲ୍ଲୀଠାରେ ବିଶ୍ୱବିଦ୍ୟାଳୟ ଆର୍ ମହାବିଦ୍ୟାଳୟ ଶିକ୍ଷକ ଆର୍ କର୍ମଚାରୀ ନିଯୁକ୍ତି ପଦୋନ୍ନତି ଲାଗି ସର୍ବନିମ୍ନ ଯୋଗ୍ୟତା ଆର୍ ଉଚ୍ଚଶିକ୍ଷାର୍ଥି ମାନକ ରକ୍ଷଣାବେକ୍ଷଣ ଲାଗି ପଦକ୍ଷେପ ବାବଦ ୟୁଜିସି ନିୟମାବଳୀ 2025 ଚିଠା ଉନ୍ମୋଚନ କରିଛନ୍। ଇ ଅବସରରେ ୟୁଜିସିର ନୂଆ ଅଡିଟୋରିୟମ୍ କୋଠା ପୁଷ୍ପଗିରି କେଭିଲ୍ କେନ୍ଦ୍ରମନ୍ତ୍ରୀ ଉଦ୍ଘାଟନ କରିଛନ୍। ଦେଶେ ଏଚ୍ଏମ୍ପିଭି ସଂକ୍ରମିତ ଠାବ୍ ହେବାର ଉତ୍ରୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କର ଅଧ୍ୟକ୍ଷତାଥି ଗୋଟିଏ ବୈଠକ ହୋଇଯାଇଛି। ଇଥି କେହି ନାଇଁ ଡରିକରି ସଚେତନ ରହିବାରକେ ସ୍ୱାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍। ସେ କହିଛନ୍ ଯେ ରାଜ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ବର୍କସ୍ ରହିଛେ। ବୈଠକଟି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର, ସ୍ୱାସ୍ଥ୍ୟ ସଚିବ ଆର୍ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିବାର ଜଣାପଡ଼ିଛି। ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବର ଆଜ ମଥୁରା ନଗରୀନ ଜରାସନ୍ଧ ସହିତ କଂସଙ୍କର ଯୁଦ୍ଧ ଆର୍ ହେତି ପ୍ରହେତିଙ୍କର ବିହାଘର, କଂସ ମହାରାଜଙ୍କର ବ୍ରହ୍ମଚାରୀ ଅଞ୍ଚଲଥି ଦିଗ୍ବିଜୟ, ରାକ୍ଷସମାନଙ୍କର ମର୍ବାର ଖବର ପାଇକରି କଂସ ମର୍ମାହତ ଆର୍ ଗୋପପୁରନ କୃଷ୍ଣ ବଳରାମଙ୍କର ବାଲ୍ୟଲୀଳା, ଜାମଳାର୍ଜୁନ ଭଞ୍ଜନ, କାଳିୟ ଦଳନ, ବିଶ୍ୱରୂପ ଦର୍ଶନ ଆର୍ ଗୋପୀମାନଙ୍କର ଦହି ବିକା ବାଗି ଦୃଶ୍ୟ ଦେଖ୍ବାରକେ ମିଲ୍ବା। ଗଲାକାଲ କୃଷ୍ଣଙ୍କର ବାଲ୍ୟଲୀଳା, କଂସ ପଠେଇଥିବା ରାକ୍ଷସମାନଙ୍କର ବଧ ଦେଖ୍ବାର ଲାଗି ଜବର ଭିଡ଼ ହୋଇଥିଲା। ନୂଆପଡ଼ା ମିନି ଷ୍ଟାଡିୟମ୍ଠାରେ ଥିବା 33 ୱାଇଏମ୍ସି କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଗଲାକାଲ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମଥି ଜିଲ୍ଲାପାଳ ମଧୁସୂଦନ ଦାସ ମୁଖିଆ କୁନୁଆ ହିସାବେ ଯୋଗ ଦେଇଥିଲେ। ପହିଲା ମ୍ୟାଚ୍ ବରଗଡ଼ ଆର୍ ନୂଆପଡ଼ା ଦଲ ଭିତରେ ହୋଇଥିଲା। ଇଥି ନୂଆପଡ଼ା ଦଲ ବରଗଡ଼କେ 7 ହରାଇଛି। ରାଉରକେଲା ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ଠାରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ନ ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଆର୍ ସ୍ରାଚି ରାହା ବେଙ୍ଗଲ ଟାଇଗର୍ସ ଭିତରେ ଆଜି ମ୍ୟାଚ୍ ହେବା। ରାତି 8:15 ଖେଲ୍ ମୂଲ ହେବା। ଗଲାକାଲ ହୋଇଥିବା ସୁର୍ମା ହକି କ୍ଲବ ଦିଲ୍ଲୀ ଏସ୍ଜି ପାଇପର୍ସକେ ପେନାଲ୍ଟି ସୁଟ୍ଆଉଟ୍ ଜରିଏ 3-1 ହରାଇଛି। ଆଇବା 24 ଭିତରେ ରାଜ୍ୟ ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, କଳାହାଣ୍ଡି, କେନ୍ଦୁଝର ଜିଲ୍ଲାର କେତେଟା ଜାଗାନ ଜବର କୁହୁଡ଼ି ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଗଲାକାଲ ରାତିର ସବୁନୁ କମ୍ ତାପମାତ୍ରା କୋରାପୁଟନ 7.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।